26-14 ଗିଦ୍ୟାନର ପରିବାର କିଣାନ୍ୟ ବାଲ ଓ ଆସେର ଦେବ ପୂଜା କରୁଥିଲେ। ଈଶ୍ୱର ତାଙ୍କୁ କହିଲେ, ବାଲ ଦେବତାର ବେଦୀ ଭାଙ୍ଗି ଦିଅ ଓ ଆସେର ଦେବକୁ ଖଣ୍ଡ ଖଣ୍ଡ କର। ପୁଣି ଈଶ୍ୱରଙ୍କ ପାଇଁ ଗୋଟିଏ ଉପଯୁକ୍ତ ବେଦୀ ନିର୍ମାଣ କର। ସେ ଲୋକମାନଙ୍କୁ ଭୟ କଲେ, କିନ୍ତୁ ଈଶ୍ୱରଙ୍କ ବାଧ୍ୟ ହେଲେ। ସେହି ରାତ୍ର ସେ 10 ଜଣଙ୍କୁ ନେଇ ଦେବମୂର୍ତ୍ତିଗୁଡ଼ିକ ଖଣ୍ଡ ଖଣ୍ଡ କଲେ। ଲୋକମାନେ ରାଜ ପାଇଁ ତାଙ୍କୁ ମାରିବାକୁ ଇଚ୍ଛା ପ୍ରକାଶ କଲେ, କିନ୍ତୁ ତାଙ୍କ ପିତା ତାଙ୍କୁ ରକ୍ଷା କଲେ। ବନ୍ଧୁଗଣ, ଈଶ୍ୱର ସବୁ ଦେବତାଙ୍କ ଠାରୁ ମହାନ, ଏଣୁ ତାହାଙ୍କୁ ହିଁ ମାନିବା ଉଚିତ।